ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ହରିହର ଭେଟ ପରେ ବିଳମ୍ବିତ ରାତିରେ ଉଠିବ ପୁରୀ ଶ୍ରୀ ଶ୍ରୀ ଲୋକନାଥଙ୍କ ମହାଦୀପ। ସମ୍ବଲପୁରଠାରେ ହୀରାକୁଦ ଆନ୍ତର୍ଜାତୀୟ ହାଫ୍ ମାରାଥନର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଛନ୍ତି 10,000ରୁ ଉର୍ଦ୍ଧ୍ୱ ଖେଳାଳି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବ ରତ୍ନଭଣ୍ଡାର ସମୀକ୍ଷା ବୈଠକ। ଏବଂ ଭୁବନେଶ୍ୱର ବିନ୍ଦୁସାଗର ପୁଷ୍କରିଣୀକୁ ଐତିହ୍ୟ ହ୍ରଦରେ ପରିଣତ କରାଯିବ କହିଲେ ଆଇନ ମନ୍ତ୍ରୀ। ମହାଶିବରାତ୍ରୀ ଉପଲକ୍ଷେ ଆଜି ରାଜ୍ୟର ଶୈବପୀଠଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁମାନଙ୍କର ସମାଗମ ସହ ଓଁ ନମଃ ଶିବାୟ ଧ୍ୱନିରେ ମନ୍ଦିର ପ୍ରାଙ୍ଗଣ ମୁଖରିତ ହେଉଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ଓ ପୁରୀର ଶ୍ରୀ ଶ୍ରୀ ଲୋକନାଥ ମନ୍ଦିର ସମେତ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଦୈନନ୍ଦିନ ନୀତିକାନ୍ତି ଶେଷ ପରେ ଭୋର 3ଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ବିଳମ୍ବିତ ରାତିରେ ହରିହର ଭେଟ ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠାଯିବ। ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି 10ଟାରେ ମହାଦୀପ ଉଠିବା ପରେ ଚାରିପ୍ରହର ପୂଜା, ହରିହର ଭେଟ ଓ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ନିଯୋଗ ପକ୍ଷରୁ କୁହାଯାଇଛି। ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ମହାସମାରୋହରେ ଶିବରାତ୍ରୀ ପାଳନ କରାଯାଉଛି। ମଙ୍ଗଳ ଆଳତୀ, କନିକା ରାଜାଙ୍କ ଦ୍ୱାରା ପହିଲି ଘର୍ଷଣ ଭୋଗ, ବଢ଼ା ଭାତ, ଖେଚୁଡ଼ି ଲଗାଯିବା ପରେ ଷୋଡ଼ଶ ଉପଚାରରେ ପୂଜା କରାଯାଉଛି। ମହାଦେବ ପୂଜା ହେବା ସହ ସୁନାବେଶ, ଦିଗମ୍ବର ଓ ବଡ଼ସିଂହାର ବେଶରେ ବାବାଙ୍କୁ ସୁସଜିତ କରାଯାଇଛି। ଭୋର 4:30ରେ ମହାଦେବ ଉଠିବା ନେଇ ଜଣାପଡ଼ିଛି। କୋରାପୁଟ ଜିଲ୍ଲାର ବିଭିନ୍ନ ଶୈବପୀଠରେ ନୀତିକାନ୍ତି ସହ ମହାଶିବରାତ୍ରୀ ପାଳନ କରାଯାଉଛି। ସାବେରୀ ନଦୀରେ ଶ୍ରଦ୍ଧାଳୁମାନେ ସ୍ନାନ କରି ବାବାଙ୍କ ଦର୍ଶନ କରିଛନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ ବାବା ଗୁପ୍ତେଶ୍ୱରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ବଲାଙ୍ଗୀର ହରିଶଙ୍କର ଶୈବପୀଠରେ ମଧ୍ୟ ମହାଶିବରାତ୍ରୀ ନିମନ୍ତେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି। ସେହିପରି କଟକ ଧବଳେଶ୍ୱର ମନ୍ଦିରରେ ରାତି 10ଟା, ଢେଙ୍କାନାଳ କପିଳାସ ମନ୍ଦିରରେ ଭୋର 4:20ରେ ମହାଦୀପ ଉଠିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମହାଶିବରାତ୍ରୀ ଅବସରରେ ଢେଙ୍କାନାଳ କପିଳାସଠାରେ ବିରାଜିତ ବାବା ଚନ୍ଦ୍ରଶେଖରଙ୍କୁ ଦର୍ଶନ କରି ରାଜ୍ୟର ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶୈବପୀଠର ବିକାଶ ନିମନ୍ତେ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରଖିବା ପାଇଁ ଦୌଡ଼ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ହୀରାକୁଦ ଆନ୍ତର୍ଜାତୀୟ ହାଫ୍ ମାରାଥନର ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି, ଯୁବକ ଦୌଡ଼ିଲେ ପୁରା ସମାଜ ଓ ଦେଶ ପ୍ରଗତି ପଥରେ ଦୌଡ଼େ। ମାରାଥନ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ଜଣେ କ୍ରୀଡ଼ାବିତ୍ ଖେଳୁଆଡ଼ ମନୋଭାବକୁ ପ୍ରଦର୍ଶିତ କରିଥାଏ। ଭାରତ ଆଜି 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏହି ବୃହତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏବେଠାରୁ ଆମକୁ ପ୍ରୟାସ ଆରମ୍ଭ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ହୀରାକୁଦ ବନ୍ଧ ବାସ୍ତବିକ ଆନ୍ତର୍ଜାତିକ, ଇଏ ଆମର ଦେଶର ପରିଚୟ। ସେହି ହୀରାକୁଦ ବନ୍ଧ ତଳେ MCL ତରଫରୁ, ଜିଲ୍ଲା ପ୍ରଶାସନ ତରଫରୁ, ଭାରତ ସରକାର, ରାଜ୍ୟ ସରକାର ଉଭୟ ମିଶିକି ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନର ଆୟୋଜନ ସଫଳତା ସହ ପୂରା ହୋଇଛି। ପାଖାପାଖି 10,000ରୁ ଅଧିକା ଦୌଡ଼ାଳି ଏଥିରେ ଯୋଗଦେଲେ। 21 କିଲୋମିଟର, 10 କିଲୋମିଟର, 5 କିଲୋମିଟର ଆଉ 1.5 କିଲୋମିଟର, 4ଟି ବର୍ଗରେ ପ୍ରୋତ୍ସାହ ସହ ବିଗତ 5 ଘଣ୍ଟା ଧରିକି ଦୌଡ଼ାଳିମାନେ ଏଠି ପାର୍ଟିସିପେଟ୍ କଲେ।
ରାଜ୍ୟରେ ଅନେକ ପ୍ରତିଭାବାନ କ୍ରୀଡ଼ାବିତ୍ ରହିଛନ୍ତି, ଯେଉଁମାନେ ଆଗାମୀ ଦିନରେ ଅଲିମ୍ପିକ୍ସରେ ଭାରତ ପାଇଁ ମେଡାଲ୍ ଜିତି ସାରା ଦେଶକୁ ଗର୍ବିତ କରିବେ। ସମ୍ବଲପୁର ସହର କୃଷି କ୍ଷେତ୍ରରେ ସୀମିତ ନ ରହି ସଂସ୍କୃତି, ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରକୁ ବ୍ୟାପିବାରେ ଲାଗିଛି। ଆନ୍ତର୍ଜାତୀୟ ମାରାଥନ ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ପର୍ଯ୍ୟଟକମାନେ ରାଜ୍ୟର ସମୃଦ୍ଧ ସମ୍ବଲପୁରୀ ବସ୍ତ୍ର, କଳା ଓ ନିଆରା ଆତିଥ୍ୟକୁ ଅନୁଭବ କରିବାର ସୁଯୋଗ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ ଆସନ୍ତାକାଲି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମାର୍ଗଦର୍ଶିକା ହସ୍ତଗତ ହୋଇଛି। ସମୀକ୍ଷା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ପୂର୍ବାହ୍ନ 11:00ରେ ରତ୍ନଭଣ୍ଡାର ସମ୍ପର୍କିତ ସମୀକ୍ଷା ବୈଠକ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। ସନ୍ଥକବି ଭୀମଭୋଇଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ବିଧାନସଭା ପରିସରରେ ଆୟୋଜିତ ସ୍ୱତନ୍ତ କାର୍ଯ୍ୟକ୍ରମରେ ବାଚସ୍ୱତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ୱରସ୍ଥିତ ବିନ୍ଦୁସାଗର ପୁଷ୍କରିଣୀକୁ ଐତିହ୍ୟ ହ୍ରଦରେ ପରିଣତ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2026-27 ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକାମ୍ର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ନୂଆକରି ଏକ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି। ପାର୍କିଂ ଶେଷରେ ଶ୍ରୀ ଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏକାମ୍ର ପ୍ରକଳ୍ପ ଆମେ ଆଶା କରୁ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ତାକୁ ଶେଷ କରିବା ପାଇଁ ସେଥିରେ ଆଉ ଗୋଟେ ଆଡିସନାଲ ସ୍କୋପ ଆମେ ଯୋଡ଼ିଛୁ ଯୋଉଟାକି ହେଉଛି ଇଣ୍ଟରପ୍ରିଟେସନ ସେଣ୍ଟର ଏବଂ ମହାପ୍ରଭୁଙ୍କର ଏକ ବିରାଟ ପ୍ରତିମୂର୍ତ୍ତି ସେଠି ତିଆରି ହେବା କଥା। ତୃତୀୟ ହେଉଛି ସେଥିରେ ଯେ ବିନ୍ଦୁସାଗରକୁ ଏକ ଅତ୍ୟନ୍ତ ସୁନ୍ଦର ହ୍ରଦ ଭଳି ଗୋଟେ ତାର ରୂପ ଦେବା ପାଇଁ ଯାହା ଯାହା ଆବଶ୍ୟକତା ହେଉଛି ହେରିଟେଜ୍ ଲେକ୍ ଭଳିଆ ତାର ରୂପ ଦେବା ପାଇଁ ତାର ସମସ୍ତ ପ୍ରକ୍ରିୟା ଆମେ ଆରମ୍ଭ କରୁଛୁ ଏବଂ ସେହି ଅନୁଯାୟୀ ବି ତାଙ୍କୁ କୁହାଯାଇଛି ଆମର ଯେଉଁ ଡିଜାଇନ୍ ଟିମ୍କୁ।
ବଜାର ଆଧାରିତ ସହରୀ ପରିବର୍ତ୍ତନକୁ ଗତିଶୀଳ କରିବା ପାଇଁ 1,00,000 କୋଟି ଟଙ୍କାର ସହରୀ ଚ୍ୟାଲେଞ୍ଜ ପାଣ୍ଠି ୟୁସିଏଫ୍କୁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଏହି ପାଣ୍ଠି ଜରିଆରେ ଆଗାମୀ 5 ବର୍ଷ ମଧ୍ୟରେ ସହରାଞ୍ଚଳରେ ମୋଟ 4,00,000 କୋଟି ନିବେଶ କରାଯିବ, ଯାହା ଦେଶର ସହରାଞ୍ଚଳ ବିକାଶ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଉଚ୍ଚମାନର ସହରାଞ୍ଚଳ ଭିତ୍ତିଭୂମି ନିର୍ମାଣ ପାଇଁ ବଜାର ଅର୍ଥ, ଘରୋଇ ଅଂଶଗ୍ରହଣ ଏବଂ ନାଗରିକ କୈନ୍ଦ୍ରିକ ସଂସ୍କାରକୁ ଉପଯୋଗ କରାଯିବ। ସ୍ଥିର, ଉତ୍ପାଦକ, ସମାବେଶୀ ଏବଂ ଜଳବାୟୁ ପ୍ରତିରୋଧୀ ସହର ନିର୍ମାଣ କରିବା ଏହି ପାଣ୍ଠିର ମୁଖ୍ୟ ଲକ୍ଷ୍ୟ। କେନ୍ଦୁଝର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିବିଜି ରାମଜି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ସୁପରିଚାଳନା ପାଇଁ ସରକାରୀ ପଲିଟେକ୍ନିକ୍ ପ୍ରେକ୍ଷାଳୟରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପରୀକ୍ଷାର ସୁପରିଚାଳନା ଓ ବୋର୍ଡ ନିର୍ଦ୍ଧାରିତ ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର 217 ପରୀକ୍ଷା କେନ୍ଦ୍ରର ସମସ୍ତ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ। ମାଟ୍ରିକ୍ ପରୀକ୍ଷା ଆସନ୍ତା 19 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 2 ତାରିଖରେ ଶେଷ ହେବ। ଜିଲ୍ଲାର ମୋଟ 45,021 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ଜଣାପଡ଼ିଛି। ଖୋର୍ଦ୍ଧା ମାଟିରେ ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ପିଣ୍ଡିକି ବାହୁ ବଳେନ୍ଦ୍ରଙ୍କ ଆଜି ପୁଣ୍ୟତିଥି ପାଳନ କରାଯାଉଛି। ଶହୀଦ ବାହୁ ବଳେନ୍ଦ୍ରଙ୍କ ଦେଶଭକ୍ତି, ସେବା ଓ ତ୍ୟାଗ ରାଜ୍ୟ ତଥା ଦେଶବାସୀଙ୍କ ପାଇଁ ଅବିସ୍କରଣୀୟ। ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ଅଦମ୍ୟ ସାହସ ଓ ବଳିଦାନ ଆଗାମୀ ପିଢ଼ିକୁ ପ୍ରେରିତ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ପ୍ରମୁଖ ସଦସ୍ୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାହାରିନ୍ଠାରେ ଅନୁଷ୍ଠିତ ବିଡବ୍ଲ୍ୟଏଫ୍ ପାରା ବ୍ୟାଡମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ରେ ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ଏବଂ ପୁରୁଷ ଡବଲ୍ସ ବର୍ଗରେ 2 ସ୍ୱର୍ଣ୍ଣପଦକ ଜିତିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି ଶ୍ରୀ ଭଗତ ବିଶ୍ୱ ଦରବାରରେ ଦେଶ ଓ ରାଜ୍ୟର ନାମକୁ ଉଜ୍ଜଳ କରିଛନ୍ତି। ଆଗାମୀ ଦିନରେ ତାଙ୍କର ଏହି ସଫଳତାର ଯାତ୍ରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାର ତୃତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ଗତକାଲି ବେଲ୍ଜିୟମ୍ 4-2 ଭାରତକୁ ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମହାଶିବରାତ୍ରି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ହରିହର ଭେଟ ପରେ ବିଳମ୍ବିତ ରାତିରେ ଉଠିବ ପୁରୀ ଶ୍ରୀ ଶ୍ରୀ ଲୋକନାଥଙ୍କ ମହାଦୀପ। ସମ୍ବଲପୁରଠାରେ ହୀରାକୁଦ ଆନ୍ତର୍ଜାତୀୟ ହାଫ୍ ମାରାଥନର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଛନ୍ତି 10,000 ଉର୍ଦ୍ଧ୍ୱ ଖେଳାଳି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବ ରତ୍ନଭଣ୍ଡାର ସମୀକ୍ଷା ବୈଠକ ଏବଂ ଭୁବନେଶ୍ୱର ବିନ୍ଦୁସାଗର ପୁଷ୍କରିଣୀକୁ ଐତିହ୍ୟ ହ୍ରଦରେ ପରିଣତ କରାଯିବ କହିଲେ ଆଇନ ମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।